ॐ नमः भगवते वासुदेवाय श्रीमद्भागवतम् तृतीयस्कन्ध एकादशाध्याय श्लोक 26 दैनन्दीनः सर्वो ब्राह्मास त्रैलोक्या वर्तना तीर्जं नृ पितृ देवानां संभवो जत्र कर्मभि एष दैनन्दिनः सर्वो ब्राह्मस्त्रैलोक्यवर्त्मनः तीर्जं नृ पितृ देवानां संभवो जत्र कर्मभि एष दैनन्दिनः सर्वो
संभवो जत्र कर्मभि एष दैनन्दिनः सर्वो ब्राह्मस्त्रैलोक्यवर्त्मनः
संभवो जत्र कर्मभि
एष दैनन्दिनः सर्वो
ब्राह्मस्त्रैलोक्यवर्त्मनः
तीर्जं
नृ पितृ देवानां संभवो जत्र कर्मभि शब्दान्वाद समस्त सृष्टि दैनन्दिनः प्रतिदिन सर्गः सृष्टि ब्राह्म ब्रह्माकर दिवस अनुजाई त्रैलोक्य वर्तन त्रिलोकर प्रवर्तन तीर्जं मनुष्येतर प्राणी नृ मानव पितृ पितृलोकर अधिवासीगणकर देवानां देवगणकर संभव उत्पन्न जत्र जेउठारे कर्म भी निज निजर कर्मानुसारे प्रकरणवाद हे विदुर ब्रह्माकर एक दिवस काल मध्यरे स्वर्ग मर्त्य ओ पाताल ए त्रिलोकर प्रवर्तन हुए यहाँ त्रिलोकर उत्पादक ब्रह्माकर दैनन्दिन सृष्टि एथिरे निज निज कर्मानुसारे तिर्जक बा मनुष्यतर प्राणी मनुष्य पितृ ओ देवतागणकर जन्म होइथाय श्लोक एथिरे कौनसी भावार्थ नाही पर श्लोक पाठ करा श्लोक 27 सेथिरे कहुछि मन्वन्तरेषु भगवान बिभ्रत सत्वं सो मृत्युभिः मन्वादिभिः इदं विश्वं अवति उदित पौरुषः अर्थात प्रत्येक मन्वन्तरर परिवर्तनरे भगवान तांकर अंतरंग शक्तिरे मनु एवं अन्य अवतार भळि आविर्भूत हुअन्ति एहिपरि भावरे से आविष्कृत शक्ति द्वारा ए विश्व ब्रह्मांड रक्षा करिथान्ति एथिरे मध्ये कौनसी भावार्थ नाही पर श्लोक 28 पाठ करिबा तमुमात्रां उपादाय प्रतिसंरोध विक्रम कालेनानुगताशेष आस्ते तूष्णीं दिनाते अर्थात ଏହାପରେ ଦିବାବସାନୀ ବା ଦିବସ ଶେଷରେ ସେ ତମଗୁଣର ଲେଶମାତ୍ର ଅବଲମ୍ବନ ପୂର୍ବକ କାଳାଗ୍ନିରୁ କାଳାଗ୍ନି ରୁଦ୍ର ରୂପେ ନିଜର ସମୁଦାୟ ବିକ୍ରମ ପ୍ରତ୍ୟାହୃତ କରନ୍ତି। ସେହି ସମୟରେ ତ୍ରିଲୋକସ୍ଥ ଜୀବ ସମୂହ ତାଙ୍କଠାରେ ଅନୁପ୍ରବିଷ୍ଟ ହୁଅନ୍ତି। ସୁତରାଂ ସେ ମାଇକ ଲୀଳା ବିନୋଦ ପରିତ୍ୟାଗ କରି ନୀରବରେ ଅବସ୍ଥାନ କରନ୍ତି। ଭାବତରେ କୁହାଯାଉଛି ଯେ ଏହି ଶ୍ଳୋକରେ ବ୍ରହ୍ମାଙ୍କର ରାତ୍ରିର ବିବରଣ ଦିଆଯାଇଛି। ଏହା ତମଗୁଣର ଲେଶମାତ୍ର ଅବଲମ୍ବନରେ ପ୍ରକାଶିତ କାଳ ପ୍ରଭାବର ଫଳ ଅଟେ। ତ୍ରିଲୋକର ଧ୍ୱଂସକ୍ରିୟା କାଳାଗ୍ନି ରୁଦ୍ରଙ୍କର କ୍ରିୟା ଅଟେ। ଏ ତ୍ରିଲୋକ ଭୂ ଏବଂ ସ୍ୱର୍ଗ ଲୋକ ଅର୍ଥାତ୍ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଲୋକ ନାମରେ ପରିଚିତ। ସେ କାଳରେ ବା ଧ୍ୱଂସ କାଳରେ ଅସଂଖ୍ୟ ଜୀବ ସମୂହ ସେ ପ୍ରଳୟରେ ଲୀନ ହୋଇଯାଆନ୍ତି। ଏହା ଭଗବତ ଶକ୍ତିର ପର୍ଦ୍ଦା ପତନ ଭଳି ପ୍ରତୀତ ହୁଏ ଏବଂ ଏହିପରି ଭାବରେ ସବୁକିଛି ନିରବ ନିଷ୍କଳ ହୋଇଯାଏ। ତେଣୁ ଆଜି ଆମେ ଏଇ ଏକାଦଶ ଅଧ୍ୟାୟରେ କାଳର ବିବରଣୀ ସେରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେଥିରେ କୁହାଯାଉଛି ଯେ ବ୍ରହ୍ମାଙ୍କର ଗୋଟିଏ ଦିନର କାଳ ହେଉଛି ଏହିଭଳି ଭାବରେ 432 କୋଟି ବର୍ଷ। ଏକଥା ମଧ୍ୟ ଭଗବତ ଗୀତାରେ କୁହାଯାଇଛି ଅଷ୍ଟମ ଅଧ୍ୟାୟରେ ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମ ବିଧୁ ରାତ୍ରିଂ ଯୁଗ ସହସ୍ରାନ୍ତା ଦେହ ରାତ୍ର ବିଧୋ ଜନା। ଯେଉଁଭଳି ଭାବରେ ଦିନ ତାଙ୍କର ସହସ୍ର ଦିବ୍ୟ ଯୁଗ 1000 ଦିବ୍ୟ ଯୁଗ ଯାହାର ପରିମାଣ ହେଉଛି 432 କୋଟି ବର୍ଷ ସେହିଭଳି ଭାବରେ ତାଙ୍କର ରାତ୍ରିର ପରିମାଣ ମଧ୍ୟ ସେହି 432 କୋଟି ବର୍ଷ। ତେଣୁ ବ୍ରହ୍ମାଙ୍କର ଯେତେବେଳେ ଦିନ ହୁଏ ସେତେବେଳେ 3ଟି ଲୋକ ସୃଷ୍ଟି ହୁଏ, ପାତାଳ ଲୋକ, ପୃଥିବୀ ଲୋକ ଏବଂ ଉପରେ ସ୍ୱର୍ଗ ଲୋକ, ଭୂର୍ ଭୁବ ସୁହ ବା ପାତାଳ ମର୍ତ୍ତ୍ୟ ଏବଂ ଦେବଲୋକ, ଏହିସବୁ 3ଟି ଲୋକ ସୃଷ୍ଟି ହୁଏ। ପୁଣି ଯେତେବେଳେ ଭଗବାନ ବ୍ରହ୍ମାଙ୍କର ରାତ୍ରି ହୋଇଯାଏ ସେତେବେଳେ 3ଟି ଲୋକ ଧ୍ୱଂସ ହୋଇଯାଏ। ତେଣୁ ବ୍ରହ୍ମାଙ୍କର ଯେଉଁ ଗୋଟିଏ ଦିନରେ ଯେଉଁ କୁହାଯାଉଛି 14 ଜଣ ମନୁ ଆସନ୍ତି, ସେହି ମନୁଙ୍କ ସମୟରେ ଜଣେ ଜଣେ ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ମନୁ ଆସନ୍ତି, ତାଙ୍କର ପୁତ୍ର କନ୍ୟାମାନେ ସବୁ ଆସନ୍ତି, ଦେବତାମାନେ ଆସନ୍ତି, ଦେବତାମାନଙ୍କ ରାଜା ଯେ ଇନ୍ଦ୍ର ସେ ମଧ୍ୟ ହୁଅନ୍ତି ଏବଂ ଭଗବାନଙ୍କର ଜଣେ ଅବତାର ଆସନ୍ତି ଯାହାକୁ ମନ୍ୱନ୍ତର ଅବତାର ବୋଲି କୁହାଯାଏ ଏବଂ ସପ୍ତର୍ଷି 7ଟି ଋଷି ଯେଉଁ ଆମେ କହୁଥିଲେ ସପ୍ତର୍ଷି, ଏ ସପ୍ତର୍ଷି ସବୁ ଲୋକମାନଙ୍କୁ ମନୁଷ୍ୟ ସମାଜରେ ବା ଦେବ ସମାଜରେ ସବୁ ଜ୍ଞାନ ପ୍ରଦାନ କରନ୍ତି। ଧର୍ମ ଏ ଭୌତିକ ଜଗତ ଏଭଳି ସୃଷ୍ଟି ହୋଇଛି, ଏଠି ସବୁବେଳେ ଧର୍ମର ଗ୍ଲାନି ହୋଇଯାଏ, ଅଧର୍ମର ଅଭ୍ୟୁତ୍ଥାନ ହୁଏ। ତେଣୁ ଭଗବାନ ଯେଉଁଭଳି ଭାବରେ ବିଭିନ୍ନ ଯୁଗରେ ଆସନ୍ତି ସେହିଭଳି ଭାବରେ ପ୍ରତି ସମୟରେ ଏହି ଧର୍ମକୁ ରକ୍ଷା କରିବା ପାଇଁ ଏ ଋଷିମାନେ ରହିଛନ୍ତି। ସେମାନେ ଜ୍ଞାନ ପ୍ରଦାନ କରନ୍ତି, ଆଲୋକ ପ୍ରଦାନ କରନ୍ତି। ତେଣୁ ଆମର ଗୋଟିଏ କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପ୍ରତି ଗୋଟିଏ କର୍ତ୍ତବ୍ୟ ରହିଛି, ଆମର 6ଟି କର୍ତ୍ତବ୍ୟ ରହିଛି। ଦେବ ଋଷି ଭୂତ ଆପ୍ତ ନୃଣାଂ ପିତୃଣାଂ, ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ, ନ କିଙ୍କର ନାୟକ ଋଣିଂଚ ରାଜନ ଗତ ମୁକୁନ୍ଦ ପରିହୃତ କର୍ତ୍ତମ୍। ଭାଗବତ ଏକାଶ ସ୍କନ୍ଧରେ କେଉଁଟିଟା କୁହାଯାଇଛି, ଦେବର୍ଷି ଦେବତାମାନେ ଋଷିମାନେ ଭୂତ ମାନେ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏବଂ ଆମର ବନ୍ଧୁବାନ୍ଧବ ମାନେ ଏବଂ ମନୁଷ୍ୟମାନେ ଏବଂ ପିତାମାତା, ଏଇ 6 ଜଣ ପାଖରେ ଆମେ ଋଣୀ ରହିଛେ। ସେଥିପାଇଁ ଯେତେବେଳେ ପଚାରିଲେ ଜଣେ ଦକ୍ଷ ପଚାରିଲେ ଯେତେବେଳେ ପାଣ୍ଡବମାନେ ଯେତେବେଳେ ବନବାସ କରୁଥିଲେ 12 ବର୍ଷ ଅଜ୍ଞାତବାସ, ଗୋଟିଏ ବର୍ଷ 12 ବର୍ଷ ବାସ କରିବେ ବନବାସ କରିବେ, ଗୋଟିଏ ବର୍ଷ ଅଜ୍ଞାତବାସ କରିବେ, ଏହିଭଳି ଭାବରେ କଣ୍ଡିସନ ହୋଇଥିଲା। କଷା ଖେଳରେ ହାରିଲେ ପାଣ୍ଡବମାନଙ୍କୁ ସେଇଭଳି ଭାବରେ ରହିବାକୁ ପଡ଼ିବ। ତେଣୁ ପାଣ୍ଡବମାନେ ଯେତେବେଳେ ବନବାସ କରୁଥିଲେ ସେହି ସମୟରେ ଗୋଟିଏ ସମୟର କଥା, ସେ ସେହି ଯେଉଁ 12 ବର୍ଷ ଶେଷ ହୋଇଯିବ ସେହି ସମୟର କଥା, ସେମାନେ ଦେଖିଲେ ଗୋଟେ ବ୍ରାହ୍ମଣ ସେତେବେଳେ ଯେଉଁ ଅଗ୍ନି, ଆମର ବୈଜ୍ଞାନିକମାନେ କହୁଛନ୍ତି ଯେ ବା ଆମର ଐତିହାସିକମାନେ କହୁଛନ୍ତି ଯେ ଆଗକାଳେ ଲୋକମାନେ ଜାଣିନଥିଲେ ଅଗ୍ନିର କେମିତି ବ୍ୟବହାର କରିବାକୁ ଜାଣିନଥିଲେ। ଆଗକାଳେ ଲୋକମାନେ ବହୁତ ଅନୁନ୍ନତ ଥିଲେ, ସେମାନେ ଉଲଗ୍ନ ହୋଇ ବୁଲୁଥିଲେ, ଏଇଭଳି ଭାବରେ ସେମାନେ କହୁଛନ୍ତି। ଏଇଟା କିନ୍ତୁ ତାଙ୍କର ମନଗଢ଼ା କଳ୍ପନା ଜିନିଷ, କିନ୍ତୁ ଆମର ଇତିହାସ ବୈଦିକ ବେଦ ଇତିହାସ ସର୍ବବେଦେ ଇତିହାସାନ ସାରଂ ସାର ସମୃଦ୍ଧମ୍, ଏଇ ଭାଗବତ ହେଉଛି ସମସ୍ତ ବେଦ ଏବଂ ଇତିହାସମାନଙ୍କର ସାର। ତେଣୁ ଏଇ ଇତିହାସରେ ଆମେ ଜାଣୁଛେ ଆଗେ 5000 ବର୍ଷ ତଳର କଥା, ଆମର ଖ୍ରୀଷ୍ଟିଆନ ମାନେ ଯିଏକି ସେମାନେ ଯେତେବେଳେ ଆମର ଏଇ ବୈଦିକ ସଭ୍ୟତାକୁ ଦେଖନ୍ତି ସେମାନେ ଭାବନ୍ତି ଏଇଟା କଳ୍ପନା, କାରଣ ସେମାନେ ଭାବନ୍ତି ଯୀଶୁଖ୍ରୀଷ୍ଟ ଯେଉଁ ଆସିଲେ 2000 ବର୍ଷ ତଳେ ତାଙ୍କ ନାମ ରହୁଛି, ଏଇଟା ହେଉଛି ଏସି, ମାନେ ଏଇଟା ହେଉଛି ଆଫ୍ଟର ଖ୍ରାଇଷ୍ଟ, ବିସି ଏସି ଦୁଇ ପ୍ରକାର ରହିଛି। ଯୀଶୁଖ୍ରୀଷ୍ଣ ଜନ୍ମ ପୂର୍ବରୁ ସେଇଟା ବିସି ବୋଲି କୁହାଯାଉଥିଲା, ବିଫୋର ଖ୍ରାଇଷ୍ଟ। ଯୀଶୁଖ୍ରୀଷ୍ଣ ଜନ୍ମ ପରେ ଏସି ବା ଆଫ୍ଟର ଖ୍ରାଇଷ୍ଟ, ଏସି ନା ଏଡି, ଏଡି ଆନନ୍ଦମୀ, ତେଣୁ ଏଡି ଯେଉଁ 2016 ଏଡି, ଏଡିଟା ଆଉ ୟୁଜ୍ ହେଉନି ଆଜିକାଲି। ଯାହା ସେମାନେ କହନ୍ତି ଯେ ଆମେ ହେଉଛେ ସବୁବେଳେ ପ୍ରକୃତିର ଆର୍ଯ୍ୟ, ଆମେ ହେଉଛେ ପ୍ରକୃତିର ବିଜ୍ଞ ବ୍ୟକ୍ତି, ଆଉ ଏ ଯେଉଁ ବୈଦିକ ସଭ୍ୟତା ଭାରତମାନଙ୍କ ଭାରତରେ ଯେଉଁ କୁହାଯାଉଛି ଏଗୁଡ଼ା ସବୁ କଳ୍ପନା, ଏଇଟା ଠିକ୍ ନୁହଁ। ଏଭଳି ଭାବରେ ସେମାନେ ଆମର ବୈଦିକ ଶାସ୍ତ୍ରକୁ ମାଇଥୋଲୋଜି ବୋଲି କହନ୍ତି। ମାଇଥୋଲୋଜି ମାନେ ଇଏ ହେଉଛି କଳ୍ପନା ଜିନିଷ, ପାଣ୍ଡବମାନେ ଥିଲେ, ଇଏ ଥିଲେ, ଏସବୁ ଏବେ ସବୁ କଳ୍ପନା। ସେତେବେଳେ କ'ଣ ଲୋକମାନେ ଏତେ ଉନ୍ନତି ଥିଲେ, ସେତେବେଳେ ତ ଲୋକମାନେ ଜାଣିନଥିଲେ, ଅଗ୍ନିର ଜାଣିନଥିଲେ, ବ୍ୟବହାର ଜାଣିନଥିଲେ, ଆଉ ସେମାନେ କ'ଣ ଏତେ ଉନ୍ନତି ଥିଲେ, କଞ୍ଚା ମାଂସ ଖାଉଥିଲେ, ଏଭଳି ଭାବରେ ତାଙ୍କର ଧାରଣା। କିନ୍ତୁ ମାନବ ସଭ୍ୟତା ଯେ କେତେ ଉନ୍ନତ, ଏ ଋଷିମାନଙ୍କଠାରୁ ଆସିଛି, ଏ ଯେଉଁ କୁହାଯାଇଛି ପୂର୍ବ ଶ୍ଳୋକରେ କହୁଥିଲେ, ଏକ ସମୟରେ ସବୁ ଆସୁଛନ୍ତି। ଡାରୱିନ୍ଙ୍କର ମତ ଅନୁସାରେ ମାନେ ଗୋଟିଏ ପରେ ଗୋଟିଏ ସବୁ ସୃଷ୍ଟି ହେଉଛି। ଡାରୱିନ୍ ସେ କହୁଛନ୍ତି ପ୍ରଥମେ ସବୁ କ'ଣ ଏଇସବୁ ଜଳ, ଜଳରେ ସବୁ ଖାଲି ନୀଳ ସବୁ ଥିଲା, ତାପରେ ଆସ୍ତେ ଆସ୍ତେ ଇଭଲ୍ୟୁସନାରୀ ପ୍ରୋସେସ୍ରେ ସବୁ ଆସ୍ତେ ଆସ୍ତେ ହେଇକିରି ଏକଜୀବୀ ଜୀବ ସୃଷ୍ଟି ହେଲେ, ୱାନ୍ ସେଲୁଲାର ଜୀବ ସୃଷ୍ଟି ହେଲେ, ତାପରେ ମଲ୍ଟି ସେଲୁଲାର ଜୀବ ସୃଷ୍ଟି ହେଲେ, ଏମିତି ହେଇକିରି ଆସ୍ତେ ଆସ୍ତେ ମାଙ୍କଡ଼ ସୃଷ୍ଟି ହେଲେ, ତେଣୁ ମାଙ୍କଡ଼ର ପରେ ମନୁଷ୍ୟ ସୃଷ୍ଟି ହେଇଛନ୍ତି, ଏଇଭଳି ଭାବରେ ସେମାନେ କହୁଛନ୍ତି। କିନ୍ତୁ ସେଇଟା ପ୍ରକୃତ ଠିକ୍ ନୁହଁ, ଆମର ଶାସ୍ତ୍ରରେ ପଢ଼ୁଛେ ଏକ ସମୟରେ ସମସ୍ତେ ସୃଷ୍ଟି ହେଇଛନ୍ତି, ଆ ପୂର୍ବରୁ ଯେଉଁ କହିଥିଲେ ଗତକାଲି, ଏକ ସମୟରେ ସମସ୍ତେ ସୃଷ୍ଟି ହେଉଛନ୍ତି, ବ୍ରହ୍ମା ସବୁ ସୃଷ୍ଟି କରୁଛନ୍ତି। ତେଣୁ ଏଇ ଯେଉଁ ପାଣ୍ଡବମାନେ 12 ବର୍ଷ ଶେଷ ହେଇଯାଉଛି, ଅନ୍ତିମ ସମୟରେ ଗୋଟେ ଥରେ କ'ଣ ହେଇଛି, ଜଣେ ବ୍ରାହ୍ମଣଙ୍କ ଠାରୁ ଗୋଟେ ମୃଗଟେ ଆସି କ'ଣ କଲା ନା, ସେ ଯେଉଁ ଅରଣି କାଠ, ସେତେବେଳେ ଯେଉଁ ଅଗ୍ନି କରୁଥିଲେ, ଅରଣି କାଠ ଲଗେଇ ଘଷିକିରି ଅଗ୍ନି ଉତ୍ପାଦନ କରୁଥିଲେ, ଏବଂ ମନ୍ତ୍ର ମାଧ୍ୟମରେ ମଧ୍ୟ ଅଗ୍ନି ସ୍ଥାପନ ହୋଇପାରୁଥିଲେ, ମନ୍ତ୍ର କହିଲେ ସେ ଅଗ୍ନି ଅଗ୍ନି ଆବିର୍ଭୂତ ହେଉଥିଲେ। ଯାହା ହଉ, ଅରଣି କାଠ ଦୁଇଟି ଗୋଟେ ମୃଗ ଆସିକିରି ନେଇଗଲା, ତାଙ୍କଠୁ ନେଇଗଲା, ତେଣୁ ସେ ଧାଇଁ ଧାଇଁକିରି ଦେଖିଲେ ପାଇଲେନି। ତାପରେ ସେ ପାଣ୍ଡବମାନେ ଯାଉଥିଲେ, ତାଙ୍କୁ କହିଲେ, ପାଣ୍ଡବମାନେ କହିଲେ ମୋର ଅରଣି କାଠ ନେଇଯାଇଛି, ଟିକେ ଆପଣ ଟିକେ ଆମକୁ ରକ୍ଷା ମୋତେ ସାହାଯ୍ୟ କରନ୍ତୁ। ତେଣୁ ପାଣ୍ଡବମାନେ ମଧ୍ୟ ଧାଇଁଲେ ତାଙ୍କ ପଛରେ ଦେଖିଲେ, ତାପରେ ମଧ୍ୟ ସେମାନେ କେହି ଆଉ ସେ ଅରଣି କାଠ ପାଇଲେ କି ନାହିଁ ସେ ଛାଡ଼ନ୍ତୁ, କିନ୍ତୁ ଏ ଧାଇଁ ଧାଇଁକି ତାଙ୍କୁ ସବୁ ତୃଷାର୍ଥ ହେଇଗଲେ, ଶୋଷ ହେଇଗଲା। ତେଣୁ ବିଶେଷ ଭାବରେ ଦ୍ରୌପଦୀ ମଧ୍ୟ ଧାଉଁଛନ୍ତି ତାଙ୍କ ପଛରେ, ଦ୍ରୌପଦୀ ସେଠୁ କହିଲେ ନା ନା ମୁଁ ଆଉ ଧାଇଁପାରିବିନି, ମୋତେ ଶୋଷ ହେଉଛି, ତ ମୋ ପାଇଁ ଟିକେ ଜଳ ଆଣ, ତାପରେ ଯାହା କରିବା। ତେଣୁ ଜଳ ଆଣିବା ପାଇଁ ଗଲାବେଳକୁ ପ୍ରଥମେ ଯାଇଛନ୍ତି ନକୁଳ ଗଲେ, ତାପରେ ସହଦେବ ଗଲେ, ତାପରେ ଭୀମ ଗଲେ, ତାପରେ ଅର୍ଜୁନ ଗଲେ, କିନ୍ତୁ କେହି ଫେରୁନାହାନ୍ତି। ତେଣୁ ଅନ୍ତିମରେ ଯେତେବେଳେ ଯୁଧିଷ୍ଠିର ମହାରାଜ ଯାଉଛନ୍ତି, ସେତେବେଳେ ଦେଖିଲେ ନିକଟରେ ଗୋଟେ ଜଳାଶୟ ରହିଛି, ପୋଖରୀ ଭଳିଆ ରହିଛି, ସେଠି ତାଙ୍କର 4 ଭାଇ ମୃତ୍ୟୁବରଣ କରିଛନ୍ତି। ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ, କିଏ ଏଭଳି ଯୋଦ୍ଧାମାନଙ୍କୁ କିଏ ହତ୍ୟା କଲା, କେମିତି ମୃତ ହେଲେ, ଇଏ ତାଙ୍କ ଶରୀରରେ କୌଣସି ଆଘାତ ନାହିଁ, ଶରୀରରେ କୌଣସି ଚିହ୍ନ ନାହିଁ, ତେଣୁ ସେ ଆଶ୍ଚର୍ଯ୍ୟ, କିନ୍ତୁ ତଥାପି ତାଙ୍କୁ ଶୋଷ ହେଉଛି। ତେଣୁ ସେ ଜଳ ଯେତେବେଳେ ପିଇବା ପାଇଁ ବସିଛନ୍ତି, ସେତେବେଳେ ତାଙ୍କୁ ଗୋଟେ ଶବ୍ଦ ଶୁଭିଲା, ଯକ୍ଷ ଜଣେ ରହିଛନ୍ତି, ଚୁପିକି ରହିଛନ୍ତି, ସେ କହୁଛନ୍ତି ଇଏ ମୋର ଜଳାଶୟ, ତୁମର ଭାଇମାନେ ମୋର କଥା ନ ମାନିକି ଜଳାଶୟ ଜଳପାନ କଲେ, ସେଥିପାଇଁ ବର୍ତ୍ତମାନ ସେ ମୃତ୍ୟୁବରଣ କରିଛନ୍ତି, ଆଉ ତୁମେ ମଧ୍ୟ ଯଦି ସେଇଭଳି ଭାବରେ ଜଳପାନ କରିବ, ତାହେଲେ ତୁମେ ମଧ୍ୟ ମୃତ୍ୟୁବରଣ କରିବ, ନା କ'ଣ ଆପଣଙ୍କର କଥା କହୁଛନ୍ତି, ନା ମୋର ପ୍ରଶ୍ନର ଯଦି ଉତ୍ତର ଦେବ ତାହେଲେ ମୁଁ ତୁମକୁ ଅନୁମତି ଦେବି। କ'ଣ ପ୍ରଶ୍ନ, ବିଭିନ୍ନ ପ୍ରଶ୍ନ ସେ ପଚାରିଛନ୍ତି, ଏବଂ ମୁଖ୍ୟ ପ୍ରଶ୍ନ ହେଉଛି 4ଟି, ତା ଦେହରୁ ଗୋଟିଏ ପ୍ରଶ୍ନ ଥିଲା ଯେ କ ସୁଖୀ, କିଏ ସୁଖୀ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କହିଥିଲେ, ଯେଉଁମାନେ ଦିନର ଅପରାହ୍ନ ସମୟରେ ଶାଗ ପଖାଳ ଜଣେ ଖାଇକିରି, ଏବଂ ଅନୃଣୀ, ଯେ କୌଣସି ପ୍ରକାର ଋଣରୁ ଋଣ ନା ଋଣୀ ନୁହନ୍ତି, ଯେ ଋଣର ମୁକ୍ତ, ସିଏ ପ୍ରକୃତିରେ ସୁଖୀ, ଏହିଭଳି ଭାବରେ କହିଥିଲେ। ତେଣୁ ଅନୃଣୀର ଅର୍ଥ ହେଉଛି ଯେ ନୁହଁ ଯେ ବ୍ୟାଙ୍କ ଲୋନ୍ ହେଇଯାଇଛି ସେ ଆଉ ଋଣ ହେଇଯାଇଛି, ତା ନୁହଁ। ଅନୃଣୀ ହେଉଛି ଆମର ଏଇ 6ଟି ଋଣ ରହିଛି, ଦେବତାମାନଙ୍କ ପ୍ରତି ଆମ ଋଣ ରହିଛି, ସୂର୍ଯ୍ୟ ଆଲୋକ ପ୍ରଦାନ କରୁଛନ୍ତି, ଇନ୍ଦ୍ର ବର୍ଷା ପ୍ରଦାନ କରୁଛନ୍ତି, ଏଇଭଳି ବାୟୁ ବାୟୁ ପ୍ରଦାନ କରୁଛନ୍ତି, ତେଣୁ ଏଇଭଳି ଭାବରେ ଦେବତାମାନଙ୍କ ପ୍ରତି ଆମ ଋଣ ରହିଛି, ମୁନି ଋଷି ମାନେ ଏଇସବୁ ଶାସ୍ତ୍ର ରଚନା କରିଛନ୍ତି, ତେଣୁ ତାଙ୍କ ପ୍ରତି ଆମର ଋଣ ରହିଛି। ଯେତେ ଜୀବମାନେ ଅଛନ୍ତି ତାଙ୍କ ପାଖରୁ ଆମେ ଋଣୀ ରହୁଛେ, ଖାଦ୍ୟ ଆମ ଖାଦ୍ୟ ପଦାର୍ଥ ଯେଉଁ ପ୍ରାପ୍ତ ହେଉଛେ ସେଇ ଗଛଲତା ଇତ୍ୟାଦିରୁ ଆମେ ଖାଦ୍ୟଲତା ପ୍ରାପ୍ତ ହେଉଛେ ଖାଦ୍ୟ ପଦାର୍ଥ, ଏବଂ ଆମର ବନ୍ଧୁବାନ୍ଧବ ମାନେ ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମର ପିତାମାତା ଆମକୁ ଜନ୍ମ ଦେଇଛନ୍ତି, ଏବଂ ଆମର ଋଣା ଅନ୍ୟ ମନୁଷ୍ୟମାନେ ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଛଅଟି କର୍ତ୍ତବ୍ୟ ରହିଛି, ସମସ୍ତେ ଆମର ଏଇ ଛଅଟି କର୍ତ୍ତବ୍ୟରେ ଋଣୀ ରହିଛେ, ମାନେ ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମେ ତାଙ୍କ ପ୍ରତି ଋଣୀ ରହିଛେ। କିନ୍ତୁ ସର୍ବାତ୍ମନା ଯ ଶରଣଂ ଶରଣ୍ୟମ୍, ଯଦି ଯିଏକି ସମସ୍ତଙ୍କର ଶରଣ୍ୟ ଯିଏକି ଭଗବାନ ମୁକୁନ୍ଦ, ତାଙ୍କର ଯଦି ପାଦପଦ୍ମରେ ଆମେ ଶରଣ ନେଲେ, ତାଙ୍କର ଯଦି ଆମେ ସେବା କଲେ, ତାହେଲେ ଗତ ମୁକୁନ୍ଦ ପରିବୃତ୍ତ କର୍ତ୍ତମ୍, ଆମର ଆଉ କୌଣସି କର୍ତ୍ତବ୍ୟ ରହିବ ନାହିଁ। ତେଣୁ ସେ କଥା ମଧ୍ୟ କୁହାଯାଇଛି ଯେ ଏଇ ଯେଉଁ ଦେବତାମାନେ ଯେଉଁ ଋଣୀ ଋଣ ରହିଛି, ଯଦି ଆମେ ଭଗବାନଙ୍କର ସେବା ରହିବା, ଚୈତନ୍ୟ ଚରିତାମୃତ କୁହାଯାଇଛି, ଶ୍ରଦ୍ଧା ସଦ୍ୟ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହଏ, ଶ୍ରଦ୍ଧା କହିଲେ ସୁଦୃଢ଼ ଭକ୍ତି। ତେଣୁ ଏ ସୁଦୃଢ଼ ଭକ୍ତି ବା ସୁଦୃଢ଼ ଶ୍ରଦ୍ଧା କ'ଣ, ଏଇଟା ସୁଦୃଢ଼ ନିଶ୍ଚୟ ଶ୍ରଦ୍ଧା ବିଶ୍ୱାସ, ସୁଦୃଢ଼ ବିଶ୍ୱାସ କ'ଣ ନା ଭଗବାନ ପ୍ରତି ଯଦି କୃଷ୍ଣେ ଭକ୍ତି କହିଲେ, ଭଗବାନ କୃଷ୍ଣଙ୍କୁ ଯଦି ଆମେ ଭକ୍ତି କଲେ, ତାହେଲେ ଆମର ସମସ୍ତ କର୍ତ୍ତବ୍ୟ ହୋଇଗଲା, ପୂରଣ ହୋଇଗଲା ବୋଲି ବୁଝିବାକୁ ପଡ଼ିବ। ତେଣୁ ଏଇ ଯେଉଁ ବିଭିନ୍ନ ଦେବତାମାନେ ସବୁ ରହିଛନ୍ତି, ବିଭିନ୍ନ ଲୋକମାନେ ସବୁ ରହିଛନ୍ତି, ତାଙ୍କର ଯେଉଁ ରହିଛି କର୍ମଫଳ ଅନୁସାରେ ସେମାନେ ବିଭିନ୍ନ ଜନ୍ମ ଗ୍ରହଣ କରୁଛନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନରେ ଏଇଭଳି ଭାବରେ 14 ଜଣ ମନୁ ଆସୁଛନ୍ତି, 14 ଜଣ ମନୁ, ପ୍ରତି ମନୁଙ୍କ ସମୟରେ ଏଇ 6ଟି ପରିବର୍ତ୍ତନ ହେଉଛି। ତେଣୁ ଏଇଭଳି ଭାବରେ ଦିବସରେ ଏତେ ବିଭିନ୍ନ ପ୍ରକାର କ୍ରିୟା ରହିଛି, ପାତାଳ ଲୋକ, ପୃଥିବୀ ଲୋକ ଏବଂ ସ୍ୱର୍ଗଲୋକ, ଏଇସବୁ ଲୋକମାନଙ୍କରେ 84 ଲକ୍ଷ ପ୍ରକାର ଜୀବ ସବୁ ରହିଛନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଗଲା 10 ଅଧ୍ୟାୟରେ କେମିତି 10 ପ୍ରକାର ସୃଷ୍ଟି ବ୍ରହ୍ମା ସବୁ କରିଛନ୍ତି। ତେଣୁ ଏଇ ଯେଉଁ ମନୁଷ୍ୟତ୍ୱର ପ୍ରାଣୀ ବା ଯେଉଁମାନେ ପଶୁ ପକ୍ଷୀ ଇତ୍ୟାଦି ରହିଛନ୍ତି, 28 ପ୍ରକାର ମନୁଷ୍ୟତ୍ୱର ପ୍ରାଣୀ ରହିଛନ୍ତି, ଏମାନଙ୍କୁ ଏମାନେ ତାପରେ ମନୁଷ୍ୟମାନେ ଏବଂ ଦେବତାମାନେ ପିତୃମାନେ ଏମାନେ ସମସ୍ତେ ସୃଷ୍ଟି ହେଉଛନ୍ତି। ଦିନ ଆସିଲେ, ବ୍ରହ୍ମାଙ୍କର ଦିନ ଆସିଲେ, ଆମେ ଯିଏ ଯେଉଁ କର୍ମ କରୁଛି ସେ କର୍ମଫଳ ଆମେ ଭୋଗ କରୁଛେ। ସେଇଥିପାଇଁ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଉର୍ଦ୍ଧ୍ୱ ମୂଳ ମଦ ଶାଖ ମତ୍ସ୍ୟଂ ପ୍ରାହୁର ବ୍ୟଂ ଛନ୍ଦାସି ଯଶ ପରିଣାନି ଯସ୍ତଂ ବେଦ ସବେଦବିତ୍ ଅଧଶ୍ଚର୍ଦ୍ଧଂ ପ୍ରସୃତା ତସ ଶାଖା ଗୁଣ ପ୍ରବୃଦ୍ଧା ବିଷୟ ପ୍ରଭାଳା ଅଧଶ୍ଚ ମୂଳା ନନୁଶାନ୍ତ ତାନି କର୍ମାନୁବନ୍ଧିନି ମନୁଷ୍ୟ ଲୋକେ। ଏ ଭୌତିକ ଜଗତକୁ ଗୋଟେ ଅସ୍ୱତ୍ଥ ବୃକ୍ଷ ସହିତ ତୁଳନା କରାଯାଇଛି। ଅସତ୍ୟର ଗୋଟେ ଅର୍ଥ ହେଉଛି ଯେ ନଷ୍ଟ ପ୍ରାୟ। ଏ ଅସତ୍ୟ ବୃକ୍ଷ ଯେଉଁ କୁହାଯାଇଛି ଭଗବତ ଗୀତାର 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ଉର୍ଦ୍ଧ୍ୱ ମୂଳ ମଦ ଶାଖ ଅସତ୍ୟଂ ପ୍ରାହୁର ଅବ୍ୟୟମ୍, ଅସତ୍ୟ ଏବଂ ଅବ୍ୟୟମ୍ ଦୁଇ ପ୍ରକାର ଠିକ୍ ବିପରୀତ ଶବ୍ଦ। ଇଏ ଅସତ୍ୟ କରି ନଷ୍ଟ ପ୍ରାୟ ଏବଂ ଅବ୍ୟୟମ୍ କରି ନଷ୍ଟ ହେବ ନାହିଁ, ଅବ୍ୟୟ ସେ ନଷ୍ଟ ହେବ ନାହିଁ। ତେଣୁ ଏ ଭୌତିକ ଜଗତ ହେଉଛି ଏଭଳି ଯେ ସିଏ ହେଉଛି ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଉନାହାନ୍ତି ତାଙ୍କ ପାଇଁ ଇଏ କର୍ମାନୁବନ୍ଧିନୀ କର୍ମ ରହିଛି। କେତେବେଳେ ଉର୍ଦ୍ଧ୍ୱକୁ ଯାଉଛି, କେତେବେଳେ ଅଧଶ୍ଚର୍ଦ୍ଧ ପ୍ରସୂତା ଦଶ ଶାଖା, କେତେବେଳେ ପୁଣ୍ୟକର୍ମ କଲେ, କେତେବେଳେ ସ୍ୱର୍ଗଲୋକକୁ ଯିବେ ବା ପିତୃଲୋକକୁ ଯିବେ, ଯାଆନ୍ତି ଦେବତା ଦେବାନ, ପିତୃଣ ଯାଆନ୍ତି ପିତୃପ୍ରତା, ଭୂତାନି ଯାଆନ୍ତି ଭୂତେଜା, ଯାଆନ୍ତି ମତେ ଯାହାଜିନ ବିମାନ। ଆମେ ଦେବତା ଲୋକମାନଙ୍କୁ ପୂଜା କଲେ, ଦେବତାମାନଙ୍କୁ ପୂଜା କଲେ ଆମେ ଦେବଲୋକ ପ୍ରାପ୍ତ ହେବା, ପିତୃମାନଙ୍କୁ ପୂଜା କଲେ ଆମେ ପିତୃଲୋକ ପ୍ରାପ୍ତ ହେବା, ଭୂତ ପ୍ରତି ପୂଜା କଲେ ଆମେ ଭୂତଲୋକ ପ୍ରାପ୍ତ ହେବା, ଏବଂ ଯଦି ଆମେ ଭଗବାନଙ୍କର ଆରାଧନା କରିବା ତାହେଲେ ଆମେ ଭଗବତ ଧାମକୁ ପ୍ରାପ୍ତ ହେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ କର୍ମାନୁବନ୍ଧିନୀ ମନୁଷ୍ୟ ଲୋକେ, କର୍ମାନୁବନ୍ଧ ରହିଛି ସବୁ କର୍ମ। ଯିଏ ଭଲ କର୍ମ, ସାଧାରଣତଃ ଲୋକମାନେ କହନ୍ତି ଆମେ କାହିଁକି ମନ୍ଦିର ଯିବା, ଆମେ ଭଲ କାମ କରିବା, କେତେଜଣ କହନ୍ତି ଆଉ ମନ୍ଦିର ଗଲେ କ'ଣ ଲାଭ ଅଛି। ଆମେ ଘରେ ରହିକରି ମଧ୍ୟ ଭଲ କାମ କଲେ ଆମେ ଜୀବନରେ ଉନ୍ନତି, ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇପାରିବା ନା? ନା, ଯେତେ ଭଲ କାମ କର, ଯେତେ ଭଲ କାମ କଲେ ପୁଣ୍ୟକର୍ମ ଫଳ ଅନୁସାରେ ତୁମେ ଉନ୍ନତ ଲୋକକୁ ଯିବ, ସ୍ୱର୍ଗ ଲୋକକୁ ଯିବ ବା ମହତ ଲୋକକୁ ଯିବ ବା ଜନ ଲୋକକୁ ଯିବ ବା ତପ ଲୋକକୁ ଯିବ ବା ଅନ୍ତିମ ଲୋକ ହେଉଛି ସତ୍ୟ ଲୋକ ଯେଉଁଠି ବ୍ରହ୍ମା ରହିଛନ୍ତି। କିନ୍ତୁ ସେଠି ଗଲେ କ'ଣ ହେବ? ସେଠି ମଧ୍ୟ ଯେତେବେଳେ ତୁମର ପୁଣ୍ୟ ସରିଯିବ, କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ଦିଶନ୍ତି, ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତନ ଅର୍ଜୁନ। ଏ ଭୌତିକ ଜଗତରେ ଏ ଯେଉଁ କର୍ମବନ୍ଧନ ରହିଛି, କର୍ମବନ୍ଧନକୁ କେହି ଅତିକ୍ରମ କରିପାରୁନାହାନ୍ତି। ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ ତଦର୍ଥଂ କର୍ମ କହନ୍ତି ଏ ମୁକ୍ତ ସଂଘ ସମାଜର। ଯଦି ଭଗବାନ ଉଦ୍ଦେଶ୍ୟରେ କର୍ମ ହେଉନାହିଁ, ତାହେଲେ ସେ ଆମକୁ ବନ୍ଧନରେ ପକେଇବ। ସେଇଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଦ୍ୱୈତେ ଭଦ୍ରା ଭଦ୍ର ଜ୍ଞାନ ସକଲି ଭ୍ରମ, ଏଇ ଭଲ ଏଇ ମନ୍ଦ ଏଇ ସବୁ ମନ ଭ୍ରମ। ଆମେ ଭାବୁଛେ ଏଇଟା ହେଉଛି ଭଲ କାମ, ଏଇଟା ହେଉଛି ଖରାପ କାମ, ତେଣୁ ଆମେ ଭଲ କାମ କରିବା ଏ ଖରାପ କାମ କରିବା ନାହିଁ। ପାପ ପୁଣ୍ୟ ବୈଦିକ ବେଦରେ ତିନୋଟି କଥା ରହିଛି, ତ୍ରିଗୁଣ୍ୟ ତ୍ରିଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ। ଧର୍ମ ସମ୍ବନ୍ଧରେ ଯେତେବେଳେ ଧର୍ମରାଜଙ୍କର ଦୂତମାନେ ବିଷ୍ଣୁ ଦୂତଙ୍କ ସହିତ ଆଲୋଚନା କରୁଛନ୍ତି, ଧର୍ମ ସମ୍ବାଦ ହେଉଛି ଭଗବତ ଗୀତାରେ, ଅର୍ଜୁନ ଏବଂ ଭଗବାନ ଭିତରେ ଧର୍ମ ସମ୍ବାଦ ହୋଇଛି। ସେଭଳି ଭାବରେ ଭାଗବତମରେ ଷଷ୍ଠ ସ୍କନ୍ଧରେ ଧର୍ମରାଜଙ୍କ ଦୂତ ଏବଂ ବିଷ୍ଣୁଙ୍କର ଦୂତ ଭିତରେ ଧର୍ମ ସମ୍ବାଦ ହୋଇଛି। ତେଣୁ ବିଷ୍ଣୁଙ୍କର ଦୂତମାନେ ପଚାରିଲେ ଯେ ଯଦି ତମେ ଯଦି ଧର୍ମରାଜସ୍ୟ ନିର୍ଦ୍ଦେଶକାରୀଣ ଜୁଏଙ୍ଗ ଭାଇ, ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶକାରୀଣ ଭୂତଂ ଧର୍ମସ୍ଥନ ତତ୍ତ୍ୱଂ ଧର୍ମସ୍ଥ ଲକ୍ଷଣ, ତମେ ଯେଉଁ କହୁଛ ଯେ ତମେ ହେଉଛ ଧର୍ମରାଜଙ୍କ ଦୂତ, ତାହେଲେ ଧର୍ମର ଲକ୍ଷଣ କ'ଣ ଆମେ କୁହ ତ ଦେଖିବା, ଧର୍ମ କ'ଣ ଆମେ କୁହ ଦେଖିବା। ତେଣୁ ସେ ପ୍ରକୃତ ଧର୍ମ ଜାଣିନାହାନ୍ତି ଧର୍ମରାଜଙ୍କ ଦୂତ ମାନେ। ସେ କହୁଛନ୍ତି ବେଦ ପ୍ରଣୀତ ଧର୍ମ ହି ଅଧର୍ମସ୍ତ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୁ ଇତି ସୁଶ୍ରୁମ। ଧର୍ମ କହିଲେ ବେଦରେ ଯାହା ବର୍ଣ୍ଣନା କରାଯାଇଛି ସେଇଟା ହେଉଛି ଧର୍ମ। ବେଦରେ କ'ଣ ବର୍ଣ୍ଣନା କରାଯାଇଛି ନା, ଇଏ କାମ କରିବ ଏ କାମ କରିବ ନାହିଁ, ଇଏ ଯଜ୍ଞ ଇଏ ଅଯଜ୍ଞ, ଏ ଏଇସବୁ ହେଉଛି ଅନୁମୋଦିତ କର୍ମ, ଏସବୁ ହେଉଛି ନିଷିଦ୍ଧ କର୍ମ। କର୍ମ ଅକର୍ମ ବିକର୍ମ ତିନୋଟି ଜିନିଷ ରହିଛି, ଗୋଟେ ହେଉଛି କର୍ମ ଯେଉଁଟାକୁ ଅନୁମୋଦିତ କର୍ମ, ଆଉ ଗୋଟେ ହେଉଛି ବିକର୍ମ ଯେଉଁଟା ମନା କରାହେଇଛି କରିବ ନାହିଁ, ଏବଂ ଯେଉଁଟା ଅକର୍ମ ଯେଉଁଟା ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାହେଉଛି ସେଇଟା ହେଉଛି ଅକର୍ମ। ତେଣୁ ଏଇ ଯେଉଁ ଧର୍ମର ତତ୍ତ୍ୱ ସମସ୍ତେ ଜାଣିପାରିବେ ନାହିଁ, ସମସ୍ତେ କହିବେ ହଁ ବେଦରେ ବର୍ଣ୍ଣନା କରାଯାଇଛି, ବେଦରେ ମାଂସାହାର ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ଯେ ବେଦ ରଚନା କଲେ ବେଦରେ ମାଂସାହାର ମଧ୍ୟ କେମିତି ଜଣେ ମାଂସାହାର କରିପାରିବ, ସେ ନିର୍ଦ୍ଦିଷ୍ଟ ପଦ୍ଧତି ବର୍ଣ୍ଣନା କଲେ ଏଇ ମାଧ୍ୟମରେ ତୁମେ ମାଂସାହାର କରିପାରିବ। ଅମାବାସ୍ୟା ତିଥିରେ ଗୋଟେ ଗୋଟେ ଜୀବକୁ କାଳୀଙ୍କ ପାଖରେ ବଳି ପକେଇକି ସେ ମାଂସ ତୁମେ ଖାଇପାରିବ। ତେଣୁ ବେଦରେ ବର୍ଣ୍ଣନା କରାଯାଇଛି ପ୍ରବୃତ୍ତି ମାର୍ଗ ନିବୃତ୍ତି ମାର୍ଗ ଦୁଇ ପ୍ରକାର ଜିନିଷ ରହିଛି, କିନ୍ତୁ ବେଦରେ ଯେହେତୁ ବର୍ଣ୍ଣନା କରାଯାଇଛି ଲୋକମାନେ ବେଦରେ ଧୁଆଇ ଦେଇକରି ମାଂସ ଖାଇବା ଆରମ୍ଭ କଲେ। ଏତେ ବଢ଼ିଗଲା ପଶୁ ହତ୍ୟା, ଏତେ ବଢ଼ିଗଲା ଯେ ଭଗବାନ ପୁଣି ଆସିଲେ ବୁଦ୍ଧଦେବ ରୂପରେ ଆସି ଏଇ ଯଜ୍ଞ ବେଦକୁ ନିନ୍ଦା କଲେ। ଲୋକମାନେ କହିଲେ ଆପଣଙ୍କ ବେଦରେ ବର୍ଣ୍ଣନା କରାଯାଇଛି ମାଂସାହାର ବ୍ୟାସଦେବ କହିଛନ୍ତି, ତେଣୁ ବେଦରେ ବର୍ଣ୍ଣନା କରାଯାଇଛି ଆମେ ଏଇଟା କଲୁ ଆଉ କ'ଣ ଅସୁବିଧା ଅଛି। ତେଣୁ ଭଗବାନ ଆସିଲେ ବୁଦ୍ଧଦେବ ରୂପରେ ଆସିଲେ, ନିନ୍ଦସି ଯଜ୍ଞ ବିଦେହ ରହ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁଘାତମ କେଶବ ଧ୍ରୁତ ବୁଦ୍ଧ ଶରୀର ଜୟ ଜଗଦୀଶ। ବେଦରେ କ'ଣ ପାଇଁ ମାଂସାହାର କରାଯାଇଛି ସେଇଟା ଲୋକମାନେ ବୁଝିପାରିବେ ନାହିଁ, ସେଥିପାଇଁ ନାରଦ ମୁନି ବ୍ୟାସଦେବଙ୍କୁ, ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ରଚନା କରିସାରି ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି। ସେଥିପାଇଁ ଗୋଟେ ଦିନ ସରସ୍ୱତୀ ନଦୀରେ ସ୍ନାନ କରି ସେ ଚିନ୍ତା କରୁଛନ୍ତି, ମୁଁ ତ ସମସ୍ତ ଶାସ୍ତ୍ର ରଚନା କଲି, ବେଦ ପୁରାଣ ଉପନିଷଦ ସମସ୍ତ ରଚନା କଲି, ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲି, କିନ୍ତୁ ତଥାପି ମୁଁ କାହିଁ ସନ୍ତୋଷ ପାଇପାରୁନାହିଁ। ଏଇଭଳି ଚିନ୍ତା କରୁଥିଲା ବେଳେ ତାଙ୍କର ଗୁରୁଦେବ ନାରଦ ମୁନି ଆସି କହୁଛନ୍ତି, ଏ ବ୍ୟାସ ତମେ ଯେଉଁ ସବୁ ଶାସ୍ତ୍ର ରଚନା କରିଛ ଏସବୁ ନିନ୍ଦନୀୟ ଶାସ୍ତ୍ର ରଚନା କରିଛ, ଯଥା ଧର୍ମଦୟସ୍ଥାତା ମୁନିବର୍ଜାନ କୀର୍ତ୍ତିତା, ତମେ ଏଇ ଯେଉଁ ଇଏ କରିଛ ଯୁଗୁପ୍ସିତମ ଧର୍ମ, ତମେ ଏଇ ଯେଉଁ ନିନ୍ଦନୀୟ ଧର୍ମ ସବୁ ବର୍ଣ୍ଣନା କରିଛ। ତେଣୁ ବ୍ୟାସଦେବ ଆସିଲେ ଯେଉଁ ନିନ୍ଦନୀୟ ନିନ୍ଦନୀୟ ଭେଦ ଏଇ ଯେ ଭଗବାନଙ୍କର ମୁଖରୁ ନିଃସୃତ ହେଇଛି, ଭଗବାନ ନିଶ୍ୱାସରୁ ନିଶ୍ୱସିତ, ଅତ ମହତ୍ଵ ମହତ୍ଵ ଭୂତା ଭଗବାନଙ୍କର ଠାରୁ ନିଶ୍ୱାସରୁ ଯାହା ହେଇଛି ଭେଦ, ସେସବୁ ସତ୍ୟ ତ୍ରେତା ଦ୍ୱାପର ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ଉନ୍ନତ ଥିଲା କେବଳ ଶୁଣିକିରି ମନେ ରଖୁଥିଲେ, ସେଥିପାଇଁ ବେଦକୁ ଶ୍ରୁତି ବୋଲି କୁହାଯାଉଛି। ମୁଁ କେବଳ ତାକୁ ଲିପିବଦ୍ଧ କଲି, ଆଉ ଏଠି ନିନ୍ଦନୀୟ କାର୍ଯ୍ୟ କେମିତି ହେଲା? ବ୍ୟାସଦେବ ମନେ ମନେ ଚିନ୍ତା କରୁଛନ୍ତି, ଗୁରୁଦେବଙ୍କୁ ତ କହିପାରିବେନି। ତେଣୁ ନାରଦ ମୁନି କହୁଛନ୍ତି, ଦେଖ तुम्हें जो रचना कल वेद जो मांसाहार व्यवस्था कल लोक मैंने बुझे ना लोक मैंने कहे व्यासदेव सी रही मांस खाया अवश्य सी कहते मस रे खाया आम सबुद खाइल कौन सी तो कही ना इतर स्थित लोक मैंने जेहतु निम्न स्तर अच्छा प्रवृत्ति बहुत आसक्ति रही वेदर उद्देश्य बुझीपारे ना आपण जो कही तुम जो कही मांसाहार कर प्रवृत्ति मार्ग निवृत्ति मार्ग को आसपाई जड़े जो मैंने तम गुण रजगुण जो खाद्य वर्णना करगवदगीता सप्तश अध्याय आहार स्तुति सर्वस्व त्रिविधा भगवती प्रिय यज्ञ तप तथा दान तेसा भेद शुणु विभिन्न प्रकार जो त्रिगुण रही त्रिगुण अनुसार समस्त कार्य कर खाद्य निर्देश रही कहार कौ भाई खाद्य जो मैंने विशेष भाव में रजगुण और तमगुण तक सब आमिष इत्यादि खाद्य रही खाइबे से प्रवृत्ति रही खाइबे से छाड़ पारे ना तेणु केमी छाड़े आम जब कह बंद कर सब बंद करें ना तेणु ये शास्त्र जो अनुमोदन करमें जब खाइब प्रवृत्ति मार्ग निवृत्ति मार्ग को आसव ए रिस्ट्रिक्शन करूँ लोक मैंने यहाँ बुझीपारे ना लोक मैंने कहे व्यासदेव कही मांस खाया तेणु आम खाइले असुविधा कौन मन मध्य संगीतार सुविधा रखिंट मांसाहार किसी दोष ना कि अनुमोदित पंथार जब आम कह दोष हमें तेणु आमर कहार उद्देश्य था जे व्यासदेव समस्त जो वेदर प्रकृत अर्थ को बुझीपारे ना कहीं से भगवद गीतार अर्जुन भगवान अर्जुन कहते हैं अर्जुन त्रैगुण्य विषय वेद ए वेदर त्रिनि गुण विषय कहुई तुम्हें नैस्त्र गुण भवार्जुन तुम्हें त्रिगुण ऊर्ध को जाओ तेणु कौटा कर्म भगवद गीतार भगवान कहते कर्म कर्मणि अभी बोधव्यम बोधव्यम च विकर्मण अकर्मण से बोधव्यम गहना कर्मण गति कर्म एवं अकर्म एवं विकर्म तीनो बुझा बहुत गहन कवे अभी अत्र मोहिता मुनि मैंने बुझीपार नहीं कौटा कर्म नुह बहुत बड़ बड़ धर्म भीत मान अच्छा आलोचना से बुझीपारती ना बर्तमान बहुत जिनस रही जोटा को आम इस्कन में जीवी से मैंने ये करोटा ठीक कौटा बहुत धर्म तत्व बहुत गभीर रही तेणु कर्म कौटा कर्म करणीय कौटा करणीय नुह से सहज बुझीपर ना तेणु अर्जुन अर्जुन जो कथा कहते प्रथम भगवदगीता प्रथम अध्याय से कर्म कथा कहते जय श्री राधा मदन मंजू की जय श्री गोपा तेणु सी कहते केमी आम ये सब कर्म करवा कूल क्षय प्रणश कूलधर्म सनातन धर्मे नष्ट कूल कृष्ण अधर्म भवती उत आम ये अधर्म कार्य कहीं करवा से कर्म को बुझी पार ना अर्जुन मत बुझी पार ना तेणु से अंतिम कहले प्रभु मुझे जान पार ना कौन मोर करणीय कौन प्रकृत धर्म किंग कथवशी गरियन कौनटा प्रकृत श्रेष्ठ द्वितीय अध्याय भगवान पाखे शरण नहीं जे कार्पण्य दोष हो पहत स्वभाव पृछामी तंग धर्म समुढ़ तेजा जश्रेय श्यान स्थित गृही तन्मे शिष्य स्तेम साधिमांग तंग प्रपन्न प्रकृत प्रकृत मुझे जापारे जे कौटा कौटा कथ कौटा गरियस कौटा प्रकृत मोर कर्तव्य जाने भत्वान जी जीवसाम जे अवस्था प्रमुख धात राष्ट्र कौटा प्रकृत श्रेष्ठ मुझे हत्या करवाटा श्रेष्ठ ना से हत्या करवाटा श्रेष्ठ मुझे जापारना कतोश न गरियम कौटा श्रेष्ठ मुझे जापार ना तेणु मुझे धर्म समूह चेत हो बर्तमान मुझे जापार नहीं प्रकृत कौन धर्म तेणु मत आपतु निश्चित भाव में मोर श्रेय कौन मोर कौन धर्म करवा कथा तेणु ये कर्म अकर्म विकर्म जो रही लोक मैंने बुझीपारती ना आम गोपबंधु रही उत्कलमणी उपाधि दि जाइए से कहते मानव जीवन नुह केवल वर्ष मास दिन दंड कर्मे जीए नर कर्म एकादार जीवन रानदंड से कहते जड़े शहे वर्ष बचीगला पांचश वर्ष बचीगला यहीटा बड़ कथा नुह बड़ कथा हूँ ना से कौ भाव कर्म करमे जीए नर कर्म एकादार जीवन रानदंड कर्म हूँ तार एक मानदंड तेणु ये जो गोपबंधु जो लोक मान हितकार कार्य करते भावते यहाँ ही प्रकृत कर्म कितु से कर्म कले से कर्मानुबंधिनी मनुष्य लोके ସେଇ କର୍ମ ଅନୁସାରେ ଏ ଭୌତିକ ଜଗତ ଗୋଟେ ଅବ୍ୟୟ ଭଳି ଅଶ୍ୱତ୍ଥମ ପ୍ରାହୁର ଅବ୍ୟୟ ତାଙ୍କ ପାଇଁ ଅବ୍ୟୟ ହେଇଯିବ ଯେ ସରିବନି, ଭଲ କାମ କଲେ ପୁଣି ଉଚ୍ଚଲୋକକୁ ଯିବେ, ପୁଣି ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇକରି ମଧ୍ୟ ପୁଣି ତାଙ୍କର ପତନ ହେବ, ଏବଂ ଖରାପ କାମ କଲେ ତ ନିଶ୍ଚିତ ଭାବେ ନର୍କଗତି ହେବ, ପୁଣି ନର୍କରୁ ମଧ୍ୟ ସେମାନେ ଉନ୍ନୀତ ହେବେ। ନର୍କରେ ମଧ୍ୟ ଯିଏ ରହିଛନ୍ତି ତା ନୁହଁ ଯେ ସେମାନେ ଚାହୁଁନାହାନ୍ତି ଆମେ ନର୍କରେ ରହିବୁ ନାହିଁ, ନର୍କରେ ମଧ୍ୟ ସେମାନେ ଚାହୁଁଛନ୍ତି ଆମେ ନର୍କରୁ ଛାଡ଼ିକି ଯିବୁନି। ହେଲ୍ ଯେଉଁଟା ନର୍କ ପାଶ୍ଚାତ୍ୟ ଜଗତ ଲୋକମାନେ ବୁଝିପାରନ୍ତିନି ନର୍କ କ'ଣ, ପ୍ରଭୁପାଦ ଯେତେ ବୁଝେଇଲେ ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ। ହ୍ୱାଟ୍ ଇଜ୍ ପ୍ରଭୁପାଦ, ହ୍ୱାଟ୍ ଇଜ୍ ହେଲ୍, ପ୍ରକୃତ ନର୍କ କ'ଣ? ଦେର୍ ଇଜ୍ ନୋ ଲାଇଟ୍, ଦେର୍ ଇଜ୍ ଡାର୍କନେସ୍। ପାଶ୍ଚାତ୍ୟ ଜଗତ ସବୁବେଳେ ଡାର୍କନେସ୍, ସେଠି ସବୁବେଳେ ଅନ୍ଧକାର, ସେମାନେ ବୁଝିପାରୁନାହାନ୍ତି। ତେଣୁ ପ୍ରଭୁପାଦ ଯେତେ ବୁଝେଇଲେ ମଧ୍ୟ ସେମାନେ ବୁଝିପାରୁନାହାନ୍ତି। ତେଣୁ ସେ କହୁଛନ୍ତି ଆମର ପିତା ଆମର ମାତା ସମସ୍ତେ ସେଇଠି ରହିବେ, ସେଠି ଅନ୍ଧକାର ରହିଲେ ଅସୁବିଧା କ'ଣ? କିଛି ଅସୁବିଧା ନାହିଁ, ହେଲେ ତ କିଛି ଅସୁବିଧା ନାହିଁ। ତେଣୁ ପ୍ରଭୁପାଦ କହିଲେ ଦେର୍ ଇଜ୍ ନୋ ନ୍ୟୁଜ୍ ପେପର, ସେଠି ନ୍ୟୁଜ୍ ପେପର ନାହିଁ, ଦେର୍ ଇଜ୍ ନୋ ନ୍ୟୁଜ୍ ପେପର। ସେତେବେଳେ ସେମାନେ ବୁଝିଲେ ଯେ ହେଲ୍ଟା ହେଉଛି ପ୍ରକୃତରେ ନିନ୍ଦନୀୟ ବୋଲି। ତେଣୁ ହେଲ୍ରେ ମଧ୍ୟ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ ଯେ ନର୍କରେ ମଧ୍ୟ ଚାହୁଁନାହାନ୍ତି ଲୋକ ଉଦ୍ଧାର ପାଇକିରି ଶୀଘ୍ର ଆସିବା ପାଇଁ, ସେମାନେ ଭାବୁଛନ୍ତି ଆମେ ନର୍କରେ ହେଲେ ମଧ୍ୟ ଏଠି ମଧ୍ୟ ଆନନ୍ଦ ରହିଛି, ନର୍କରେ ମଧ୍ୟ ଆନନ୍ଦ ରହିଛି। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ସେମାନେ ମଧ୍ୟ କପିଳଦେବ ମାତା ଦେବତୀଙ୍କୁ କହୁଛନ୍ତି କଥା, ସେ କହୁଛନ୍ତି ନର୍କରେ ମଧ୍ୟ ଚାହୁଁନାହାନ୍ତି ଲୋକ ଉଦ୍ଧାର ହେବା ପାଇଁ। ଆପଣ ଦେଖିବେ ବିଷ୍ଠାରେ ଯେଉଁ ରହିଛି କୃମିଟେ ରହିଛି, ତାକୁ ସେ ସେଇଠାରେ ଆନନ୍ଦ ପାଉଛି, ଆପଣ ତାକୁ କାଢ଼ିଦେବେ ସେଥିରୁ ସେ ବଞ୍ଚିପାରିବନି, ସେ ପୁଣି ସେଇଠିକି ଯିବ ପହଞ୍ଚିବ, ସେ ସେଥିରେ ଆନନ୍ଦ ପାଉଛି। ଥରେ ଇନ୍ଦ୍ରଦେବ ତାଙ୍କର ଗୁରୁଦେବଙ୍କ ପ୍ରତି ଦ୍ରୋହ କରିଥିଲେ, ତେଣୁ ସେ ଅଭିଶାପ ପାଇଥିଲେ, ଅଭିଶାପ ଦେଇଥିଲେ ବୃହସ୍ପତି ଯେ ତମେ ଘୁଷୁରୀ ହେଇଯାଅ, ଶୁକର ହେଇଯାଅ। ତେଣୁ ସେ ଶୁକର ହେଇକିରି ଆସିକି ରହିଲେ ପୃଥିବୀରେ, ଶୁକର ହେଇକିରି ରହୁଥିଲେ, ଶୁକର ଜୀବନଯାପନ କରୁଥିଲେ। ତେଣେ ବ୍ରହ୍ମ ଦେବତାମାନଙ୍କ ଭିତରେ ସବୁ ରାଜା ନଥିଲେ, ଇନ୍ଦ୍ର ନାହାନ୍ତି ମାନେ ଦେବଲୋକରେ ଅସୁବିଧା ହେଇଯାଇଛି, କେମିତି ମ୍ୟାନେଜମେଣ୍ଟ ନ ରହିଲେ, ଲିଡର ଜଣେ ନ ରହିଲେ ମ୍ୟାନେଜମେଣ୍ଟ ହେଇପାରିବ ନାହିଁ। ତେଣୁ ବ୍ରହ୍ମା ପୁଣି ଆସିଲେ ବାଧ୍ୟ ହେଇକିରି, ବ୍ରହ୍ମା ଆସି କହିଲେ ଇନ୍ଦ୍ରଙ୍କୁ ଶୁକର ହେଇକି ରହିଛନ୍ତି, କହିଲେ ଇନ୍ଦ୍ର ତମେ ଶୁକର ନୁହଁ, ତମେ ଇନ୍ଦ୍ର, ତମେ ସ୍ୱର୍ଗର ରାଜା, ତମେ ସ୍ୱର୍ଗର ରାଜା ଥିଲ, ଆଉ ଏଠି କ'ଣ ଶୁକର ହେଇକି, ଏଠି କ'ଣ ବିଷ୍ଠା ଖାଇକି କ'ଣ ଆନନ୍ଦ ପ୍ରାପ୍ତ ହେଉଛ, ଚାଲ ମୁଁ ତମକୁ ନେଇକି ଆସି ନେବାକୁ ଆସିଛି। ସେ ପଛରେ ଶୁଣିଲାନି କିଛି, କହିଲେ ଇଏ ଚାରିମୁଣ୍ଡିଆ କିଏ ତନ୍ତୁ ଗୋଟେ ଆସି କ'ଣ କହୁଛି, ସେ କିଛି ଶୁଣିଲାନି, ସେ ତାର ସେଇ ବିଷ୍ଠା ଖାଇବାରେ ବହୁତ ଆନନ୍ଦ ପ୍ରାପ୍ତ ହେଉଛି, ଶୁଣିନି କିଛି। ତେଣୁ ବ୍ରହ୍ମା ଜାଣିଲେ, କହିଲେ ଆରେ ଆର ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଯୋଗୁଁ ଏ କଥା ଶୁଣୁନି, ଆମର କଥା ଲୋକମାନେ ଶୁଣୁନାହାନ୍ତି କାହିଁକି, ଭୌତିକ ଜଗତ ପ୍ରତି ଏତେ ଆସକ୍ତି ରହିଛି, ସେମାନେ ଏ ଭଗବାନ କଥା ଶୁଣିପାରିବେ ନାହିଁ, ତାଙ୍କୁ ଭଲ ଲାଗିବ ନାହିଁ। ତେଣୁ ବ୍ରହ୍ମା କ'ଣ କଲେ ନା ତାର ଆସକ୍ତିକୁ ଛେଦନ କରିବା ପାଇଁ ବ୍ରହ୍ମା ପ୍ରଥମେ କ'ଣ କଲେ ନା ତାର ସନ୍ତାନମାନଙ୍କୁ ହତ୍ୟା କରିଦେଲେ। ତେଣୁ ପ୍ରଥମେ ଟିକେ ସେ ଶୁକରଟା ଟିକେ ଚିନ୍ତା କଲା, ଏଇ କ'ଣ ଏଇ ଚାରିମୁଣ୍ଡିଆ ଆସିକି ପିଲାମାନଙ୍କୁ ହତ୍ୟା କରିସାରିଲାଣି, ତେଣୁ ତଥାପି ସେ ଶୁଣୁନଥିଲା, ସେ ହଉ ଠିକ୍ ଅଛି ମାରିଲେ କ'ଣ, ମୋର ତ ସ୍ତ୍ରୀ ଅଛି, ମୁଁ ଆହୁରି ଭଲ ଭଲ ଛୁଆ ସୃଷ୍ଟି କରିବି ଆଉ କ'ଣ ଅଛି। ତେଣୁ ବ୍ରହ୍ମା ଯେତେବେଳେ ଜାଣିଲେ ସେ କଥା, ସେ ତା ସ୍ତ୍ରୀକୁ ହତ୍ୟା କରିଦେଲେ। ତାପରେ ତାର ଚିନ୍ତା ଆସିଲା, କ'ଣ କହୁଛ, ପାଗଳ ଅବସ୍ଥାରେ ସେ ଅଛି, ତେଣୁ ପାଗଳ ଅବସ୍ଥାରେ ଟିକେ ମୁକ୍ତ ହେଲା, ସେ ପଚାରିଲା କ'ଣ କହୁଛ ତମେ, ନା ତମେ ପରା ଥିଲ ଇନ୍ଦ୍ର, ସ୍ୱର୍ଗର ରାଜା ଇନ୍ଦ୍ର ଥିଲ, ଏଠି କ'ଣ ତୁଚ୍ଛ ଏଇ ନିଷ୍ଠାକୁ ଭୋଗ କରି ଆନନ୍ଦ ପ୍ରାପ୍ତ ହେଉଛ, ସୁକରି ସହିତ କ'ଣ ଆନନ୍ଦ ପ୍ରାପ୍ତ ହେଉଛ, ସେଠି ତମର ପତ୍ନୀ ଅଛନ୍ତି, ସଚିଦେବୀ ଅଛନ୍ତି, ସେଠି ଅପ୍ସରାମାନେ ଅଛନ୍ତି, ସେଠି ବିଭିନ୍ନ ନନ୍ଦନକାନନ ଇତ୍ୟାଦି ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି, ଆଉ ବହୁତ ଦେବଭୋଗ ସବୁ ରହିଛି, ତମେ ଏଠି କ'ଣ ଏ ନିଷ୍ଠା ଖାଇକି ଆନନ୍ଦ ପ୍ରାପ୍ତ ହେଉଛ, ନା ସେଠି ସୁକରି ମିଳିବେ, ସେଠି ଏ ନିଷ୍ଠା ମିଳିବ ଖାଇବା ପାଇଁ, ବାବୁ କହିଲେ ନା ନା ଏଠି ଆହୁରି ଉନ୍ନତ ଜିନିଷ ସବୁ ରହିଛି, ଯାହା ତାକୁ ବୁଝେଇକି ତାକୁ ନେଇକି ଗଲେ। ତେଣୁ ଲୋକମାନେ ନର୍କରେ ଯେଉଁମାନେ ରହିଲେ ମଧ୍ୟ ସେମାନେ ଚାହୁଁନାହାନ୍ତି ଉଦ୍ଧାର ହେବା ପାଇଁ, ସେମାନେ ଚାହୁଁଛନ୍ତି ଏଇଠି କେମିତି ରହିବୁ, ଆନନ୍ଦ ରହୁଛୁ ନର୍କରେ। ଏଭଳି ମାୟା ଦ୍ୱାରା, ଏଭଳି ତ୍ରିଗୁଣ ତିନୋଟି ଦ୍ୱାରା ତାଙ୍କର ବୁଦ୍ଧି ଆବୃତ ହେଇକି ରହିଛି, ତେଣୁ ଏଇ କର୍ମ ବନ୍ଧନ ରହିଛି। କର୍ମ ବନ୍ଧନ ଯଦି ଯେଉଁ ପାପ କାର୍ଯ୍ୟ କଲେ ସେମାନେ ନିମ୍ନତର ଗତିପ୍ରାପ୍ତ ହେବେ, ପୁଣ୍ୟ କାର୍ଯ୍ୟ କଲେ ସେମାନେ ଉଚ୍ଚତର ଗତିପ୍ରାପ୍ତ ହେବେ, କିନ୍ତୁ ଉଚ୍ଚତର ହେଉ ବା ନୀଚତର ହେଉ, କିନ୍ତୁ ଏଇ ଭୌତିକ ଜଗତରେ ହିଁ ବୁଲିବେ, ତୁମେ ଆ ବ୍ରହ୍ମ ଭୁବନାଲୋକା ପୁନରାବର୍ତ୍ତନ ଅର୍ଜୁନ, ଭୌତିକ ଜଗତରେ ହିଁ ବୁଲି ବୁଲିବେ। ତେଣୁ ଏଇ କର୍ମରୁ କେମିତି ମୁକ୍ତ ହେବା, ଏ କର୍ମଫଳରୁ କେମିତି ମୁକ୍ତ ହେବ, ସେଇଟା ହେଉଛି ପ୍ରକୃତରେ ପ୍ରକୃତ ଧର୍ମ ହେଉଛି ସେଇଟା। ସେଇଠି ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯଜ୍ଞାର୍ଥାତ୍ କର୍ମଣ, ଯେଉଁ କାର୍ଯ୍ୟ ଆମେ କରୁଛେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ନହେଲା, ତାହେଲେ ଆମକୁ ଏଇ କର୍ମବନ୍ଧନ ଭୋଗ କରିବାକୁ ପଡ଼ିବ, ଏଇ ପୁଣି ଏଇ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବା। এই রূপে ব্রহ্মাণ্ড ভ্রমিতে পূর্ণ ভাগ্যবান জীব গুরু কৃষ্ণ প্রসাদ পায়ে ভক্তিলতা বীজ। এইভাবে ভাবে গুরু গুরু যেতবে যে ভাগ্যবান ব্যক্তি সে ভগবান বা গুরুঙ্কর কৃপার এই ভক্তিলতা প্রাপ্ত হ্যাঁ। হরে কৃষ্ণ 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 হরে হরে, হরে রাম রাম রাম। তেণু এই ভক্তি প্রাপ্ত হই ভগবান সেবায় নিযুক্ত হতে সে কর্মকু ভগবান কর্মফলকু ভগবান সমর্পণ করতে। কায়েন বাচা মনসেন্দ্রিয়ৈ বা বুদ্ধ্যাত্মনা বা অনুশ্রোত স্বভাবা করোতি যত যত সকলং পরস্মৈ নারায়ণায়েতি সমর্পয়েত। ভাগবত একাদশ স্কন্ধরে নবযোগেন্দ্র এই ভাগবত ধর্মকু কহুছন্তি। ভাগবত ধর্ম কোণ না কায়েন বাচা মনসেন্দ্রিয়ৈ বা আমি যে কার্য করুছে কায় বা শরীর দ্বারা করুছে বা মন দ্বারা করুছে বা বচন দ্বারা করুছে বা ইন্দ্রিয়মানক দ্বারা করুছে ছ প্রকার কর্ম রয়েছে। তেমন যাহা সব করুছে কায়েন বাচা মনসে ইন্দ্রিয় বা বুদ্ধিয়াত্মনা বা অনুসূত বুদ্ধি দ্বারা যে কাম করছে বা আমার অহংকার দ্বারা যে কার্য করুছে এসব কিছু করতে যত যত সকল পরস্মৈ পরস্মৈ ভগবান পাখে সকল পরস্মৈ নারায়ণা ইতি নারায়ণ ভগবান পাখে যদি সমর্পণ কলে তাহলে আমি কর্মফল মুক্ত হওয়া তাহলে আমি এই ভৌতিক জগত মুক্ত হয়ে পারিবা নহলে আমি কর্মফল হি ভোগ করুথিবা। ভগবদ গীতার মধ্যে নবম অধ্যায়ে ভগবান অর্জুন কৌশল অর্জুন তুমি যা কর যত করোসি যত অশ্নাসি যত জুহোসি দদাসি যত যত তপস্যসি কৌন্তেয় তত কুরুষ মদর্পণ। তুমি যা করুছ যত অশ্ন যে খাদ্য গ্রহণ করুছ যে যজ্ঞ করুছ যে দান করুছ যে তপস্যা করুছ সব কিছু মধ্যে অর্পণ কর ইয়ে হচ্ছে কর্মমিশ্রা ভক্তি ইয়ে হচ্ছে কর্মমিশ্রা ভক্তি শুদ্ধ ভক্তি অলগা কথা। তেমন এই সবকিছু যদি আমি ভগবান অর্পণ করা তাহলে আমি কর্মফল মুক্ত হয়ে পারলে আমি ভৌতিক জগত মুক্ত হয়ে পারা নহলে আমি এই যে কুযাচ্ছি ব্রহ্মাঙ্কর গোটে দিন হল আমি সেমি পুঁ সৃষ্টি হওয়া আমার কর্মফল রয়েছে আমি ইয়ে কার্য করেছি আমার ইয়ে ইয়ে সব ভোগ করা জন্ম ঐশ্বর্য সুত শ্রী এসব নির্দিষ্ট হয়ে যাই। তেমন সেই অনুসারে আমি উন্নত লোক প্রাপ্ত হওয়া বা নিচ লোক প্রাপ্ত হওয়া ব্রহ্মাঙ্কর গোটে দিনের পুঁ চালিয়ে পুঁ রাতে হয়ে গেল পুঁ গর্ভদোষ বিষ্ণুঙ্কর গর্ভরে আমি রহবা এইভাবে ভাবে আমি ঘুরি বুলুবা কতজন কহতি এমনি ঘুরি ঘুরিকি লাস্টকু আমি ভগবান পাখি যা না না সেমি না সবুবেলে আমি ঘুরি বুলু অনাদি বলে কুযাই যে কুয়াছি যে জীব ভগবান ভুলে যাই সে ভৌতিক জগতের অনাদি সবুবেলে রয়েছে কেন সে কুযাই মানে সে সবুবেলে রয়েছে জীব সবুবেলে রয়েছে ভৌতিক জগতে রয়েছে এবং এত নুহ এত বর্ষ সরিগাল পরে সে ভগবান গাঁকু যাব না না সবুবেলে ঘুরি বুলুব পুনরপি জননম পুনরপি মরণম পুনরপি জননী জঠরে শয়ন ইহ সংসারে বহু দুস্তারে কৃপা অপারে পাহি মুরারে মুরারীঙ্কর পাদপদ্মের আশ্রয় নেওয়া পর্যন্ত আমি এই পুঁ ঘুরি বুলুবা। তেমন যেতবে জনে গুরু কৃষ্ণকর প্রসাদরু এই ভক্তিলতা প্রাপ্ত হই ভগবান সেবায় রত রহব সবুকিছু কর্মকে ভগবান উদ্দেশ্যের করব এই কর্ম এবং ভক্তি ভিতরে কিছু তফাৎ নাই। যেতবে প্রভুপাদ মহারাজ পাশ্চাত্য জগতে রহুলে সেতবে তাঁর সেটি মন্দির নথিলা সেই চর্চ বা ঘর ফর গুড়া সব মন্দির করলে এবং সেই পাখে আউ গোটে ঘর রয়েছে তেমন এ ঘর আর সে ঘর ভিতরে দেখা গেলে কিছু তফাৎ নাই এই দুইটা ঘর ভাড়া রয়েছে এমনি যে বিজনেস করছেন সে বিজনেস করছেন তেমন সে কে চিন্তা করছেন যে আমি তো যা করি সে করছেন সে কমিটি এত আনন্দ রয়েপারছেন তাঁকর কোথায় গেলে বিশেষ সেমি বিজনেস কিছু না বিশেষ কলে আমি বহু চেষ্টা করছে বহু পরিশ্রম করছে কিন্তু আমি এত আনন্দ রয়েপারে সে গাড়ি ফাড়ি সব রয়েছে সমস্ত খাওয়া দেওয়া কিছু প্রকার ঐশ্বর্য তাঁকর রয়েছে এটা কেমিটি হচ্ছে সে চিন্তা করছে সে কর্ম করছেন এমন সেই কর্ম করছেন কিন্তু তফাৎ হচ্ছে সে নিজ ইন্দ্রিয় তৃপ্তি করছেন কিন্তু মন্দিরের যে ভক্ত মানে যে কার্য করছেন সেটা ভগবান সেবা উদ্দেশ্যে করছেন যা কিছু রোজগার করছেন সেই ভগবান সেবার নিযুক্ত করছেন যে খাদ্য খাওছেন সেই ভগবান সমর্পণ করে ভগবান প্রদান করে সেই প্রসাদ সে প্রাপ্ত হচ্ছেন এইভাবে ভাবে জনে যদি ভক্তি করবে ভগবান ভক্তি ভগবান পাদপদ্মের আশ্রয় নেবে তাহলে হি সে এই কর্মবন্ধন মুক্ত হয়ে এই ভগবান ধাম দিতে পারে, নাহলে এইগুলি হবে গুরু মুক্তি। জয় শ্রীমদ ভাগবত কি, জয় শ্রী প্রভুপাদ মহারাজ কি, জয় শ্রী গুরুদেব কি, আনন্দ কোটি বৈষ্ণব কি, নিতাই গৌর প্রেমানন্দে, জয় শ্রী প্রভুপাদ মহারাজ।
বহুদিন আসিনে আপনাদের।